କବିତା ପୁରୀ ମନ୍ଦିର କବି କାଳିନ୍ଦୀ ଚରଣ ପାଣିଗ୍ରାହୀ କାଷ୍ଟ ପାଷାଣ ଗଠିତ ହେ ନିର୍ଜୀବ ଦେବତା ମୂରତି ଏଦେଶ ଶୁଣିତେ ଆଜି ଜାଗ୍ରତ ଯେ ବିଶ୍ୱର କିରତି ମାନବର ଶିଳ୍ପକଳା କଳ୍ପନା ଘଟିତ ଯୁଗ ଯୁଗ ଧରି ଯାହା ହୋଇଛି ଗଠିତ ମାନବର ହସ୍ତେ ବହିରୂପ ଭାଗ୍ୟେ ତାର କରୁଛୁ ବିଦ୍ରୁପ ଅନ୍ତର ଗୁହାରି ଶୁଣକି ତାହାରି ଶୂନ୍ୟ ପ୍ରାଣ ହେ ପାଷାଣ ନଲଭି ସାନ୍ତ୍ୱନା କାହିଁ ଭଗ୍ନ ପ୍ରାଣ ମାନବ ସନ୍ତାନ କାଷ୍ଟ ପାଷାଣର ଦେହେ କରଇ ସେ ଦେବତା ନିର୍ମାଣ କୋମଳ ମଧୁର ଯାହା କରି ଆରାଧନା ନୁହେ ଯେଣୁ ଉପଶମ ଅନ୍ତର ବେଦନା ବ୍ୟାକୁଳ ହୃଦୟ ଲୋଡ଼େ ସେହୁ ଦୟା କ୍ଷମା ପାଷାଣର ଦେହୁ ପାଷାଣର ଗାତ୍ରେ ମସ୍ତକ ଆଘାତେ ଅକାରଣ ଅସରଣ ହେ ପାଷାଣ ମାଗୁନାହିଁ ଶମିବାକୁ ମୋ ମରମ ଭାର କ୍ଷମିବାକୁ ଅପରାଧ ତୁଟିବାକୁ ବ୍ୟର୍ଥତା ଆଶାର ଲୋଡ଼ୁନାହିଁ ଲଭିବାକୁ ତବ ଅନୁଗ୍ରହେ ଧନ ମାନ ଯଶ ଖ୍ୟାତି ଅଭୟ ହୃଦୟ ମୃତ୍ୟୁ ପରେ ମୁକ୍ତି ନାହିଁ ମାଗେ ବୈକୁଣ୍ଠ ନାହିଁ ଭଲ ଲାଗେ ଏମର୍ତ୍ତ୍ୟ ଭୁବନ ମୋର ସ୍ନେହ ସଦନ ଏ ଧରଣୀ ସୁଖମଣି ଜୀବନର ଭାବନାରେ ବହିଯାଏ ମୋର ପ୍ରତିକ୍ଷଣ ନାହିଁ ବେଳ କରିବାକୁ ମୁକ୍ତି ଅବା ମୃତ୍ୟୁର ଚିନ୍ତନ ଲଭି ଅଛି ଯେ ସମ୍ପଦ ଏ ମୋର ଜୀବନେ ମିଳଇ ସେ କେବେ କେଉଁ ଅମର ଭୁବନେ ଏ ଜୀବନେ ଲଭିଛି ଯେ ନିଧି ତୁଚ୍ଛା କରିଦିଏ ସ୍ୱର୍ଗ ସିଦ୍ଧି ଭୋଗିବାକୁ ତାହା ବେଳ ନାହିଁ ଆହା କିବା ଲୋଡ଼ା ସ୍ୱର୍ଗ ଯୋଡ଼ା ଏ ଧରାର ସୁଖ ଦୁଃଖ ସ୍ନିଗ୍ଧ ରୁକ୍ଷ ସୁନ୍ଦର କୁଶ୍ଚିତ ଅତି ଆଦରର ମୋର ଏ ଜୀବନେ ଅତି ପରିଚିତ କେତେ ଆଶା କେତେ ମୋର ଆକାଂକ୍ଷାର ଧନ ଛାଡ଼ି ସବୁ ନଲୋଡ଼ଇ ସ୍ୱର୍ଗ ଭୁବନ ଜନନୀର ଅମୃତ ସ୍ନେହ ଲାଳିତ କରଇ ଏଜେ ଦେହ ଆଶିଷ ପିତାର କଲ୍ୟାଣ ଆଧାର ଏତେ ପ୍ରାଣ ଏତେ ଦାନ ସକଳ ମମତା ତେଜି ନଖୋଜଇ ମୁକତି ମାରଗ ହୁଅଇ ନାସ୍ତିକ ପଛେ ନଲୋଡ଼ଇ ଅପର ସ୍ୱର୍ଗ କି ଆନନ୍ଦ ନିହିତ ସେ ସ୍ୱର୍ଗ ପରବାସେ ହୁଏ କି ତା ସୁଶମିତ ଶିଶୁର ସୁହାସେ ଯେ ସଙ୍ଗୀତ ପ୍ରିୟାର ନୁପୁରେ ଅଛି କେଉଁ ବୈକୁଣ୍ଠପୁରେ ପ୍ରିୟା ରୂପ ଶଶି ସେ କେଉଁ ଉର୍ବଶୀ ପାରେ ଜିଣି ଗରବିଣୀ ତଥାପି ନମଇ ତୋରେ ହେ ନିର୍ଜୀବ କର୍କଶ ପାଷାଣ ଘନୀଭୂତ ଏଥି ଜେଣୁ କେତେ ପୁଣ୍ୟ ଶିଳ୍ପର ପରାଣ ଯେ ରାଜନ ଗଢ଼ିଲା ଏ ପାଷାଣର ଗିରି ଯେ ବିରାଟ କଳ୍ପନାରୁ ଉଦ୍ଭୂତ ଏ ସିରି ବିଶ୍ୱ ପାଇଁ କରିଲା ଦାଦନ ଅନ୍ତରର ବିପୁଳ ବେଦନ ହେବାକୁ ନିର୍ବଂଶ ଲୋଡ଼ିଲା ଅଜସ ବଂଶ ଗର୍ବ କରି ଖର୍ବ ତ୍ୟାଗର ମହିମା ଯେଣୁ ଏଦେ ଉଳ ଘୋଷଇ ପବନେ ତ୍ୟାଗର ଜୟ ପତାକା ଉଡ଼ାଉଛି ଅନନ୍ତ ଗଗନେ ବିରାଟ ଯେ ଆତ୍ମାଲହି ପାଷାଣେ ନିହିତ ଉଦ୍ଦେଶ୍ୟ ତାହାର ଆଜି ନମ୍ର ମୂର୍ଚ୍ଛିତ ରକ୍ତ ମାଂସର ଯେତେ ହସ୍ତ ନିର୍ମିଳାଏ ପ୍ରସ୍ତର ସମସ୍ତ ତାହାର ସକାଶେ ଏ ପାଷାଣ ପାଶେ ନମସ୍କାର ବାରମ୍ବାର ମାନବର ସୃଷ୍ଟି ଏଜେ ମାନବର ଅନ୍ତର ଆରତୀ ନମଇ ମୁଁ ତେଣୁ ଏଥି ଜଣାଏ ମୋ ବ୍ୟଥାର ଭାରତୀ କାତର ଚିତ୍କାର କେତେ ଅନ୍ତରର ଦୁଃଖ ଜଡ଼ ଏ ପାଷାଣ ଦେହେ ଭଜି ଅଛି ମୁକ ଆଜି ଏହି ଦେଉଳ ଗହ୍ୱରେ ଶତକଣ୍ଠ ପ୍ରତିଧ୍ୱନି ଥରେ ମିଶାଇତା ସଙ୍ଗେ ଏ ମନ୍ଦିର ଅଙ୍ଗେ କଣ୍ଠସ୍ୱର ଉଠେ ମୋର ଲୁକ୍କାୟିତ ବିଶ୍ୱ ମଧ୍ୟେ ମାନବ ପ୍ରାଣର ଆଶା ଆଦି ଏ ପାଷାଣ ନିମ୍ନେ ହୋଇ ସ୍ତୁପିକୃତ ଲଭିଛି ସମାଧି ବିରହ ବିଦୁରା କେତେ ଯୁବତୀ ଗୁହାରି ସନ୍ତାନ ହୀନାର କେତେ ଶୋକ ଅଶ୍ରୁବାରି ହୋଇଅଛି ଏଥି ଘନୀଭୂତ ଅନ୍ତରର ବାସନା ଅୟୁତ କେତେ ନିରାଶ୍ରୟ ଲୋଡ଼ିଛି ଅଭୟ ସଙ୍ଗୋପନେ ଆଶା ମନେ ଶ୍ରେଷ୍ଠ ମାନବ ଅନ୍ତର କେତେ ଏଥି ଆସିଅଛି ଧାଇଁ ଭକତି ପ୍ରେମର କେତେ ରସ ଉଚ୍ଛ ଦେଇଛି ବୁହାଇ ତରଳାଇ ନିର୍ଜୀବ ଏ ପାଷାଣର ଅଙ୍ଗ ଜୀବନ ରସର କେତେ ଉଠିଛି ତରଙ୍ଗ କେତେ ସତ ଜୀବନ୍ତ ଦେବତା ବିଶ୍ୱ ପାଇଁ ପ୍ରକାଶିଛି ବ୍ୟଥା ଏ ଶିଳା ବିଚିତ୍ର ହୋଇଛି ପବିତ୍ର ଲାଗି ଜେଣୁ ପଦରେଣୁ ଆଦର୍ଶ ଯାହାର ମହା ସାମ୍ୟ ନୀତି ନାହିଁ ଭେଦ ଜ୍ଞାନ ମାନବ ଶିଶୁର ଜହିଁ ନାହିଁ ଜାତି ଦ୍ୱେଷ ଅପମାନ କବିର ନାନକ ବୁଦ୍ଧ ଚୈତନ୍ୟ ଶଙ୍କର କଲେ ଜହିଁ ସମାବେଶ ସକଳ ଧର୍ମର ଲେଖିଲେ ଏ ପାଷାଣର ଗତେ ସକଳ ଯେ ସମାନ ଜଗତେ ସବୁ ବଡ଼ ସାନ ଦିନ ଧନବାନ ନତମୁଣ୍ଡ ଏଥିରୁଣ୍ଡ। ଯେତେ କୋଟି ଯାତ୍ରୀପଦ ପଡ଼ିଛି ଏ ମନ୍ଦିର ଦୁଆରେ, ଭବିଷ୍ୟତେ ଯେତେ ପୁଣି ଲାଗିବ ଏ ପାଷାଣ ହିଆରେ, ନ ରହିବ ଇତିହାସ ନ ରହିବ ଚିହ୍ନ, ଏ ପାଷାଣ ଗାତ୍ର କାହିଁ ନୁହିବ ବିଦୀର୍ଣ୍ଣ, କିନ୍ତୁ ସେ ଯେ ବିଶ୍ୱାସ ଭକତି ତା ଉଦ୍ଦେଶ୍ୟେ ଜଣାଏ ମୁଁ ନୀତି, ମାନବ ଜୀବନେ ଅମୂଲ୍ୟ ସେ ଧନେ, ନମସ୍କାର ବାରମ୍ବାର, ନମସ୍କାର ବାରମ୍ବାର। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା କବିତା ପୁରୀ ମନ୍ଦିର, କବି କାଳିନ୍ଦୀ ଚରଣ ପାଣିଗ୍ରାହୀ। ରହିଲୁ, ନମସ୍କାର।